ନମସ୍କାର। କାହାର ଜୀବନ ବୃଥା? ଯେଉଁମାନେ ଈଶ୍ୱରଙ୍କୁ ନିନ୍ଦା କରନ୍ତି ଚିର ରୋଗୀ ହୋଇଥାନ୍ତି, ସ୍ୱାର୍ଥପର ଅଟନ୍ତି, ପିତା ମାତାଙ୍କୁ ଦୁଃଖ ଦିଅନ୍ତି, ପରଦ୍ୱାର ଶକ୍ତ ହୁଅନ୍ତି, ଅଧର୍ମୀ ହୁଅନ୍ତି, ଅନ୍ୟାୟ ଆଚରଣ କରନ୍ତି, ପରନିନ୍ଦା କରନ୍ତି, ପରର ଅମଙ୍ଗଳ କରନ୍ତି, ଅସତ୍ ପଥରେ ଚାଲନ୍ତି, ସଦା ନିଶାସକ୍ତ ହୁଅନ୍ତି, ପାପକର୍ମ କରନ୍ତି, ତ୍ୟାଗୀ ନୁହନ୍ତି, ଛୋଟ ବଡ଼ ଭେଦଭାବ ରଖନ୍ତି, ଭଣ୍ଡାମି କରନ୍ତି, ଚୋରି କରନ୍ତି, ମାଳି କୋଠରେ ସଦା ଲିପ୍ତ ରହନ୍ତି, କ୍ଷମତାର ଅପ୍ରୟୋଗ କରନ୍ତି, ନିଜର ପ୍ରଶଂସା ନିଜେ କରନ୍ତି, ବସି ଖାଆନ୍ତି, ଅଯଥା ସମୟ ନଷ୍ଟ କରନ୍ତି, ନିତ୍ୟାଚାର ନ ମାନନ୍ତି, ସେମାନଙ୍କର ଜୀବନ ବୃଥା ଅଟେ। ଧନ୍ୟବାଦ।